ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଦେଶରେ ଆବଶ୍ୟକ ପରିମାଣର ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଥିବା ନେଇ ପେଟ୍ରୋଲିୟମ ମନ୍ତ୍ରଣାଳୟର ସୂଚନା। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏସ୍ଆଇଆର୍ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ରାଜ୍ୟସଭା ଭୋଟ୍ ଗ୍ରହଣକୁ ନେଇ ଜାରି ରହିଛି ଆଲୋଚନା। ସାଇବର ଅପରାଧକୁ ହ୍ରାସ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ ସଚେତନତା କାର୍ଯ୍ୟକ୍ରମ। ଏବଂ ପୁରୀରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପକ୍ଷରୁ ଚାଲିଥିବା ରଥଯାତ୍ରା ସମ୍ପର୍କିତ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଦେଶରେ ଯଥେଷ୍ଟ ପରିମାଣର ପେଟ୍ରୋଲ ଡିଜେଲ ଜାଳେଣୀ ଗ୍ୟାସ୍ ଏବଂ ଅଶୋଧିତ ତୈଳ ମହଜୁଦ ଅଛି। ଜନସାଧାରଣ ଭୟଭୀତ ହୋଇ ଜାଳେଣୀ ଗ୍ୟାସ୍ ବୁକିଂ କରିବାର କୌଣସି ଆବଶ୍ୟକ ନାହିଁ ବୋଲି ବିଭାଗୀୟ ଯୁଗ୍ମ ସଚିବ ସୁଜାତା ଶର୍ମା ପରାମର୍ଶ ଦେଇଛନ୍ତି। ବାଣିଜ୍ୟିକ ସିଲିଣ୍ଡରଗୁଡ଼ିକ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ଗ୍ୟାସ୍ ଯୋଗାଣରେ କଳାବଜାରୀକୁ ରୋକିବା ପାଇଁ ରାଜ୍ୟ ସରକାରଗୁଡ଼ିକ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି ବୋଲି ଶ୍ରୀମତୀ ଶର୍ମା ସୂଚନା ଦେଇଛନ୍ତି। ସହରାଞ୍ଚଳରେ ଗୋଟିଏ ଗ୍ୟାସ୍ ବୁକିଂର 25 ଦିନ ପରେ ଏବଂ ଗ୍ରାମାଞ୍ଚଳରେ 45 ଦିନ ପରେ ଗ୍ୟାସ୍ ବୁକିଂ କରାଯାଇପାରିବ ବୋଲି ସେ କହିଛନ୍ତି। ପଶ୍ଚିମ ଏସିଆରେ ସଂଘର୍ଷ ପରିସ୍ଥିତି ଆରମ୍ଭ ହେବା ଦିନଠାରୁ ଆଜି ସୁଦ୍ଧା ପ୍ରାୟ 1,72,000 ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବା ନେଇ ବୈଦେଶିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅସୀମ ମହାଜନ କହିଛନ୍ତି। ପଶ୍ଚିମ ଏସିଆର ଓମାନ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ କତାରରୁ ଭାରତକୁ ସିଧାସଳଖ ବିମାନ ଚଳାଚଳ କରୁଛି। ଜାଳେଣୀ ଗ୍ୟାସ୍ ବହନ କରିଥିବା 2ଟି ଜାହାଜ ଆଜି ସକାଳେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରି ଭାରତ ଅଭିମୁଖେ ଯାତ୍ରା କରୁଛି ବୋଲି ବନ୍ଦର ଏବଂ ଜାହାଜ ଚଳାଚଳ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା କହିଛନ୍ତି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରୀସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସିହ୍ନା କହିଛନ୍ତି, ଭାରତୀୟ ଜାହାଜ ଶିବାଲିକ ଏବଂ ନନ୍ଦାଦେବୀ 92,700 ମେଟ୍ରିକ୍ ଟନ୍ ଜାଳେଣୀ ଗ୍ୟାସ୍ ବହନ କରୁଛନ୍ତି। ଜାହାଜ ଦୁଇଟି ଆସନ୍ତା 16 ଏବଂ 17 ତାରିଖରେ ଭାରତର ମୁନ୍ଦ୍ରା ଏବଂ କାନ୍ଦଲା ବନ୍ଦରରେ ପହଞ୍ଚବାର ଆଶା କରାଯାଉଛି। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ଆସନ୍ତା ମାସରେ ହେବାକୁ ଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଏବଂ ରାଜ୍ୟସଭା ଭୋଟ୍ ଗ୍ରହଣକୁ ନେଇ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବହୁ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ। ବୈଠକରେ ରାଜ୍ୟସଭା ମତଦାନ ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ପ୍ରଶିକ୍ଷଣ ପରେ ବିଧାୟକମାନେ ପାରାଦୀପ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧାନସଭା ସଚିବାଳୟ ପରିସରରେ ମକ୍ ପୋଲିଂ କରାଯାଇଛି। ଆସନ୍ତା ସୋମବାର ଦିନ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଓଡ଼ିଶା ପାଇଁ ରାଜ୍ୟସଭା ପର୍ଯ୍ୟବେକ୍ଷକ ଚନ୍ଦ୍ରଶେଖର ୱାୱନକୁଲେ ରାଜ୍ୟ ସଭାପତି ଓ ବିଧାୟକମାନଙ୍କ ସହ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟରେ ହାଇକୋର୍ଟ ସମେତ 13ଟି ଜିଲ୍ଲା କୋର୍ଟ ଓ ତାଲୁକସ୍ତରୀୟ ଅଦାଲତରେ ଆଜି ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ହାଇକୋର୍ଟ ଆଇନ ସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଲୋକ ଅଦାଲତରେ ଉଚ୍ଚ ନ୍ୟାୟାଳୟର 13ଟି କୋର୍ଟରେ ମାମଲାର ଶୁଣାଣି କରାଯାଇଛି। ମୁଖ୍ୟ ବିଚାରପତି ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ଜଷ୍ଟିସ୍ ହରିଶ ଟଣ୍ଡନ, ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍ ମାନସ ରଞ୍ଜନ ପାଠକ, ଆଇନସେବା କମିଟିର ଅଧ୍ୟକ୍ଷ ଜଷ୍ଟିସ୍ କୃଷ୍ଣାରାମ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଚଳିତ ବର୍ଷର ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟ ସ୍ତରୀୟ ଲୋକ ଅଦାଲତରେ 156 ମାମଲାର ସମାଧାନ କରାଯାଇ କ୍ଷତିପୂରଣ ବାବଦରେ 12,83,24,162 ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, ଆର୍ ଉଦୟଗିରି, ମୋହନା ଓ କାଶୀନଗର ଗ୍ରାମ ନ୍ୟାୟାଳୟରେ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୋଟ 8,42,425 ଟଙ୍କା ଆଦାୟ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତରେ ବିଭିନ୍ନ ମାମଲାର ଫଇସଲା କରାଯାଇ ମୋଟ 2,42,40,986 ଟଙ୍କା ଆଦାୟ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ଅନୁଷ୍ଠିତ ଲୋକ ଅଦାଲତରେ 40,112 ମାମଲାର ସମାଧାନ କରାଯାଇ 47,88,681 ଟଙ୍କା ଜୋରିମାନା ବାବଦରେ ଆଦାୟ କରାଯାଇଛି। ବୌଦ୍ଧ ଜିଲ୍ଲାରେ ମୋଟ 841 ମାମଲାର ଶୁଣାଣି କରାଯାଇ 62,46,295 ଟଙ୍କା ଆଦାୟ କରାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର କୋର୍ଟରେ ଆୟୋଜିତ ଲୋକ ଅଦାଲତରେ 73 ମାମଲାର ଶୁଣାଣି କରାଯାଇ ଜୋରିମାନା ବାବଦରେ ମୋଟ 1,13,20,931 ଟଙ୍କା ଆଦାୟ କରାଯାଇଛି। ମାଲକାନଗିରି ଜିଲ୍ଲାରେ 7,723 ମାମଲାର ସମାଧାନ କରାଯାଇ 68,61,085 ଟଙ୍କା ଆଦାୟ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ସାଇବର ସଚେତନତା ନେଇ ଆଗାମୀ ଦିନରେ ସମସ୍ତ ଜିଲ୍ଲାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୁଲିସ୍ ମହାନିର୍ଦ୍ଦେଶକ ୱାଇ ଭି ଖୁରାନିଆ କହିଛନ୍ତି। ଶ୍ରୀ ଖୁରାନିଆ କହିଛନ୍ତି ଅପରେସନ୍ ସାଇବର କବଚ ଅଧୀନରେ ବର୍ତ୍ତମାନ ସୁଦ୍ଧା 37,094 ବେନାମୀ ଆକାଉଣ୍ଟର ଯାଞ୍ଚ ସହିତ 365 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହା ସହିତ 7,276 ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଓ ସହାୟକଙ୍କୁ ନୋଟିସ୍ ଜାରି କରାଯାଇଛି। ଜାଲ୍ ଆକାଉଣ୍ଟ ମାଧ୍ୟମରେ ଠକେଇ କଲେ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି।
12 ଫେବୃଆରୀରୁ 13 ମାର୍ଚ୍ଚ ଯାଏ ଗୋଟେ ଆମେ ସ୍ପେଶାଲ କ୍ୟାମ୍ପେନ୍ ଚଲାଇଥିଲୁ, ଯାହାକୁ ନାଁ ଦିଆଯାଇଥିଲା ସାଇବର କୋଚ୍। ସେଥିରେ ଆମକୁ ଭାରି ସଫଳତା ମିଳିଥିଲା, ପ୍ରାୟ 40,000 ଆକାଉଣ୍ଟକୁ ଭେରିଫାଇ କରାଯାଇଛି, 1200 କେସ୍ ରେଜିଷ୍ଟର କରାଯାଇଛି, 500 ଏକ୍ୟୁଜ୍ ମାନଙ୍କୁ ଗିରଫ କରାଯାଇଛି ଓ 7-8 ହଜାର ଲୋକଙ୍କୁ ନୋଟିସ୍ ଜାରି କରାଯାଇଛି। ଏବେ ଆମେ ଇନ୍ଭେଷ୍ଟମେଣ୍ଟ ଫ୍ରଡ୍ ସାଇବର ଫ୍ରଡ୍ରୁ ଟିକେ ଆମର ଦୃଷ୍ଟି ଆମେ ଷ୍ଟୁଡେଣ୍ଟ ତରଫକୁ ଆମେ ନେଇଯାଉଛୁ। ସେଥିରେ ଆମେ କେମିତି ସଚେତନତା କରାଯିବ ସବୁ ଷ୍ଟେକ୍ ହୋଲ୍ଡର୍ସ ଭିତରେ, ତାର ପାଇଁ ଆମେ ଚେଷ୍ଟିତ ହେଉଛୁ। ଆଉ ଏ କର୍ମଶାଳା ଏଠି ଭୁବନେଶ୍ୱରରେ ସୀମିତ ରହିବ ନାହିଁ, ଆମର ଚେଷ୍ଟା ଅଛି ଏଟାକୁ ଆମେ ସବୁ ଜିଲ୍ଲାରେ ପ୍ରୟାଗକର୍ମେ ଆୟୋଜିତ କରିବୁ।
ପୁରୀରେ ଓଡ଼ିଶା ସେତୁ ନିର୍ମାଣ ନିଗମ ଓବିସିସି ପକ୍ଷରୁ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସମୀକ୍ଷା କରିଛନ୍ତି। ଶ୍ରୀ ପାଢ଼ୀ ଶ୍ରୀମନ୍ଦିର ଏବଂ ରଥଯାତ୍ରା ସମ୍ପର୍କିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରିଥିଲେ। ବୈଠକରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଥିବା ବଲ୍ଲଭ ଘର, ଟୁଣିଆ ମହଲ ଏବଂ ରୋଷଘର ଆନେକ୍ସି ନିର୍ମାଣ କାର୍ଯ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ଘୋଷଯାତ୍ରା ପୂର୍ବରୁ ଏହି ସମସ୍ତ କାର୍ଯ୍ୟ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସମସ୍ତ ନୂତନ ନିର୍ମାଣ କାର୍ଯ୍ୟ ପାରମ୍ପରିକ କଳିଙ୍ଗ ଶୈଳୀର ସ୍ଥାପତ୍ୟ କଳା ଅନୁସାରେ କରାଯିବାକୁ ଉପସ୍ଥିତ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ। ବୈଠକରେ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ ରହଣୀସ୍ଥଳୀ ଏବଂ ବାସେଳି ସାହି ଧର୍ମଶାଳାର ବକେୟା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ପ୍ରକଳ୍ପଗୁଡ଼ିକର ସମୟୋପଯୋଗୀ ସମାପ୍ତି ପାଇଁ ସମ୍ପୂର୍ଣ୍ଣ ସହଯୋଗ ଓ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ଆସନ୍ତା ସପ୍ତାହରେ ଗଜପତି ମହାରାଜ ଏବଂ ଅନ୍ୟାନ୍ୟ ବୈଷୟିକ କମିଟି ସଦସ୍ୟମାନେ ଏହି କାର୍ଯ୍ୟଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବେ। ବୈଠକରେ ଓବିସିସିର ପରିଚାଳନା ନିର୍ଦ୍ଦେଶକ, ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବିଶ୍ୱପ୍ରସିଦ୍ଧ ଆଗାମୀ ପୁରୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଏବଂ ସୁରୁଖୁରୁରେ ସମାପନ କରିବା ପାଇଁ ବରିଷ୍ଠ ପୁଲିସ୍ ଅଧିକାରୀ ସୋମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ପୁଲିସ୍ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ରଥଯାତ୍ରା ସମୟରେ ଆଇନ ଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ, ମନ୍ଦିର ଭିତର ଓ ବାହାର ବ୍ୟବସ୍ଥାର ତଦାରଖ କରିବେ ବୋଲି ଜଣାପଡ଼ିଛି। ଗତକାଲି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମ୍ପର୍କିତ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ଜିଲ୍ଲା ଜୁଡ଼ିଆସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ପିଏମ୍ କିଷାନ ଉତ୍ସବର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ମୋଟ 1,05,574 ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବେ ମୋଟ 36,11,48,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଦେବଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ରିୟାମାଳ ବ୍ଲକରେ ଭିବୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ 34 ଜଣ ଭିନ୍ନକ୍ଷମଙ୍କୁ ସହାୟତା ଉପକରଣ ବଣ୍ଟନ କରିଥିଲେ। ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମ୍ରେ ଗତକାଲିଠାରୁ ଓଡ଼ିଶା ପର୍ବ 2026 ଆରମ୍ଭ ହୋଇଛି। ଏହି ପର୍ବ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବାରରେ ପ୍ରସ୍ତୁତ କରିବାର ଏକ ଅନନ୍ୟ ଅବସର ସୃଷ୍ଟି କରିଛି। ପଥର ଖୋଦେଇ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର କଳା ପ୍ରଦର୍ଶନ କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ଆବଶ୍ୟକ ପରିମାଣର ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଥିବା ନେଇ ପେଟ୍ରୋଲିୟମ ମନ୍ତ୍ରଣାଳୟର ସୂଚନା। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏସ୍ଆଇଆର୍ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ରାଜ୍ୟସଭା ଭୋଟ୍ ଗ୍ରହଣକୁ ନେଇ ଜାରି ରହିଛି ଆଲୋଚନା। ସାଇବର ଅପରାଧକୁ ହ୍ରାସ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ ସଚେତନତା କାର୍ଯ୍ୟକ୍ରମ। ଏବଂ ପୁରୀରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପକ୍ଷରୁ ଚାଲିଥିବା ରଥଯାତ୍ରା ସମ୍ପର୍କିତ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।